ନମସ୍କାର, ମୋ ଭାଷ୍ୟ ଶ୍ରୀପାଳ ଶାସ୍ତ୍ର ୱାର୍ଡ଼ରେ ଜଲ୍ଦି ଭାବରେ କାମ କରେ। ମୋର କାମ ହେଉଛି ମୁଁ ପ୍ରତ୍ୟେକ ମାସରେ ଶ୍ରୀରାମନଗର ବସି ଅଛି, ତାଙ୍କର ମିଟର ଧୋଇଲେ ବିଲ୍ କଲେକ୍ସନ୍ କରେ, ତା ସହିତ ପାଣିର ମାନ୍ୟତା ଟେଷ୍ଟ କରି ହୁଏ। ଆମର ଶ୍ରୀରାମନଗର ବସ୍ତିରେ 400 କନ୍ଜ୍ୟୁମର ଅଛନ୍ତି, ତା ସହିତ 80 ଜଣ ପ୍ରୋସିଡ଼ିଂ ଅଛନ୍ତି। ଆମର ପ୍ରତ୍ୟେକ ମାସରେ ୱାର୍ଡ଼ ଅଫିସ୍ରେ ଗୋଟେ ସ୍ୱଚ୍ଛକାନ୍ତି ରିଭ୍ୟୁ ମିଟିଂ ହୁଏ, ତାହାରୁ ଆମେ ଶ୍ରୀରାମନଗରରେ କାହାର ଲାଗିବ, କନେକ୍ସନ୍ ହେବ କନେକ୍ସନ୍ ନାହିଁ ସେ ଜିନିଷ ଆମେ ସେଇଠୁ ଜାଣିପାରୁ। ଧନ୍ୟବାଦ।